ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। ପଶ୍ଚିମ ଏସିଆ ପରିସ୍ଥିତି ଦୃଷ୍ଟିରୁ ବିଦେଶୀ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ। କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପଶ୍ଚିମ ଏସିଆ ଅଞ୍ଚଳରେ ଆଜି ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍କୁ 5 wicketରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତ ସନ୍ଧ୍ୟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକରେ ଯୋଗ ଦେଇଥିଲେ। ସମ୍ପ୍ରତି ଇରାନ, ଇସ୍ରାଏଲ, ଆମେରିକା ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଉଥିବାରୁ ସୁରକ୍ଷା ଏବଂ ରଣନୈତିକ ଦୃଷ୍ଟିରୁ ଆଲୋଚନା ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଏସିଆରେ ଜାରି ସୁରକ୍ଷା ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଥିବା ଭାରତରେ ଥିବା ବିଦେଶୀ ନାଗରିକମାନଙ୍କୁ ଭିସା ବୃଦ୍ଧି କିମ୍ବା ରହଣୀ ନିୟମିତ କରିବା ପାଇଁ ସହାୟତା ନିମନ୍ତେ ନିକଟତମ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସମ୍ପ୍ରତି ସାମରିକ ଆକ୍ରମଣ ଏବଂ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ପରାମର୍ଶ ଦିଆଯାଇଛି। ଭାରତ ସେହିସବୁ ଅଞ୍ଚଳରେ ଥିବା ଏହାର ନାଗରିକମାନଙ୍କ ପାଇଁ ପୃଥକ ଯାତ୍ରା ଏବଂ ସୁରକ୍ଷା ପରାମର୍ଶବଳୀ ମଧ୍ୟ ଜାରି କରିଛି। ତେଲ ଆଭିଭ୍‌ରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ, ଅଯଥା ଯାତ୍ରା ଏଡ଼ାଇବା, ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳ ନିକଟରେ ରହିବା ଏବଂ ସରକାରୀ ଅପଡେଟ୍ ଅନୁସରଣ କରିବାକୁ ଅନୁରୋଧ କରିଛି। ଜରୁରୀକାଳୀନ ସହାୟତା ପାଇଁ ଏକ 24 ଘଣ୍ଟିଆ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଯଥାସମ୍ଭବ ଘର ଭିତରେ ରହିବା ଏବଂ ଅନାବଶ୍ୟକ ଗତିବିଧି ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ୟୁଏଇ, ସାଉଦି ଆରବ ଏବଂ ଜୋର୍ଡାନ୍ ସମେତ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ଥିବା କୂଟନୈତିକ ମିଶନଗୁଡ଼ିକ ମଧ୍ୟ ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ସମୟୋଚିତ ସହାୟତା ଯୋଗାଇବା ପାଇଁ ସେମାନଙ୍କ ନିଜ ନିଜ ଦୂତାବାସରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଉଦି ଆରବ ଏବଂ କୁଏତରେ ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି ଏବଂ ଆଞ୍ଚଳିକ ସ୍ଥିରତା ଉପରେ ଭାରତର ଚିନ୍ତା ପ୍ରକାଶ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀ ସହାୟତା ନିୟନ୍ତ୍ରଣ କକ୍ଷ ବିମାନଯାତ୍ରୀଙ୍କ ଅଭିଯୋଗ ଏବଂ ପ୍ରଶ୍ନର ସକ୍ରିୟ ଭାବରେ ସମାଧାନ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ସୂଚନା ଦେଇଛି ନିୟନ୍ତ୍ରଣ କକ୍ଷ ବିମାନ କମ୍ପାନୀ ଏବଂ ବିମାନ ବନ୍ଦର ଅପରେଟରମାନଙ୍କ ସହ ସମନ୍ୱୟ ରଖି 411 ଜଣ ଯାତ୍ରୀଙ୍କ ଅଭିଯୋଗର ସମାଧାନ କରିଛି। ଯାତ୍ରୀଙ୍କ ସମସ୍ୟାକୁ କଡ଼ାକଡ଼ି ଭାବରେ ତଦାରଖ କରାଯାଉଛି ଏବଂ ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଥିବା ମନ୍ତ୍ରଣାଳୟ କହିଛି। ଯାତ୍ରୀମାନଙ୍କ ସହାୟତା ନିମନ୍ତେ ନିଃଶୁଳ୍କ ନମ୍ଘର ଜାରି କରାଯାଇଥିବା ବେଳେ ଯାତ୍ରୀମାନଙ୍କୁ କେବଳ ସରକାରୀ ୱେବ୍ସାଇଟ୍ ମାଧ୍ୟମରେ ଦିଆଯାଉଥିବା ତଥ୍ୟକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଏଥିଲାଗି ଯାତ୍ରୀମାନେ ମନ୍ତ୍ରଣାଳୟର ସରକାରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ, ଏୟାର ସେବା ପୋର୍ଟାଲ କିମ୍ବା ହେଲ୍ପଲାଇନ୍ ନମ୍ଘର 011-2460-4283 ଓ 011-2463-2987 ସହିତ ଯୋଗାଯୋଗ କରିବା ଲାଗି ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଫେବୃୟାରୀ ମାସରେ ମୋଟ ସାମଗ୍ରୀ ଏବଂ ସେବାକର ଜିଏସ୍ଟି ସଂଗ୍ରହ 183,000 କୋଟି ଟଙ୍କାରୁ ଅଧିକ ହୋଇଛି। ଗତବର୍ଷ ଫେବୃୟାରୀ ମାସ ତୁଳନାରେ ଏହା 8.1% ବୃଦ୍ଧି ପାଇଛି। ଗତବର୍ଷ ଫେବୃୟାରୀରେ ଜିଏସ୍ଟି ସଂଗ୍ରହ ପରିମାଣ 169,000 କୋଟି ଟଙ୍କାରୁ ଅଧିକ ରହିଥିଲା। ଚଳିତ ବର୍ଷ ଫେବୃୟାରୀରେ କେନ୍ଦ୍ରୀୟ ଜିଏସ୍ଟି ସଂଗ୍ରହ 37,473 କୋଟି ଏବଂ ରାଜ୍ୟ ଜିଏସ୍ଟି ସଂଗ୍ରହ 45,900 କୋଟି ଟଙ୍କା ଥିଲା। ସମନ୍ୱିତ ଜିଏସ୍ଟି ସଂଗ୍ରହ 1,00,000 କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଆଜିର ପରୀକ୍ଷା ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥଗିତ ରଖାଯାଇଛି। ସମ୍ପ୍ରତି ବାହାରିନ୍, ଇରାନ, କୁଏତ, ଓମାନ, କତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ଆଜିର ପରୀକ୍ଷା ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଛି। ପରିସ୍ଥିତିର ଅନୁଧ୍ୟାନ ପରେ ନୂଆ ତାରିଖ ଘୋଷଣା କରାଯିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ପରିସ୍ଥିତି ବିଷୟରେ ଇସ୍ରାଏଲି ପ୍ରତିପକ୍ଷ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେ ସାମ୍ପ୍ରତିକ ଘଟଣାବଳୀ ଉପରେ ଭାରତର ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଭାବରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶାନ୍ତି ସ୍ଥାପନ ଦିଗରେ ଭାରତର ଆଭିମୁଖ୍ୟ ସ୍ୱଷ୍ଟ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମେରିକା 9 ଇରାନୀ ନୌସେନା ଜାହାଜକୁ ନଷ୍ଟ କରିଛି। ଶ୍ରୀ ଟ୍ରମ୍ପ କହିଛନ୍ତି 9 ଇରାନୀ ନୌସେନା ଜାହାଜ ଆକ୍ରମଣ ପରେ ବୁଡ଼ିଯାଇଥିଲା। ସେ ଚେତାବନୀ ଦେଇଛନ୍ତି ଆମେରିକା ଇରାନ୍ର ଅବଶିଷ୍ଟ ନୌସେନା ଜାହାଜଗୁଡ଼ିକୁ ଅନୁସରଣ କରୁଛି ଏବଂ ସେଗୁଡ଼ିକୁ ମଧ୍ୟ ଖୁବ୍ ଶୀଘ୍ର ନଷ୍ଟ କରିଦିଆଯିବ। ଆମେରିକୀୟ ସେନାର କେନ୍ଦ୍ରୀୟ କମାଣ୍ଡର ସୂଚନା ଅନୁଯାୟୀ ଇରାନ୍ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ସମୟରେ 3 ଆମେରିକୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ 5 ଗୁରୁତର ଆହତ ହୋଇଛନ୍ତି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡର ସୂଚନା ଅନୁଯାୟୀ ଅନେକ ଯବାନ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ଯୁଦ୍ଧ ଅଭିଯାନ ଜାରି ରହିଛି ବୋଲି କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ଲକ୍ଷ୍ୟପତି ବିଟିଆ ଯୋଜନାର ଶୁଭାରମ୍ଭ କରିବେ। ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଏହି ଯୋଜନାର ହିତାଧିକାରୀ ଥିବା କନ୍ୟା ସନ୍ତାନଙ୍କ ନାମରେ ମୋଟ 56,000 ଜମା କରାଯିବ। ସମ୍ପୃକ୍ତ ହିତାଧିକାରୀଙ୍କୁ 21 ହେବା ସମୟରେ ଏହି ଅର୍ଥର ମାଚ୍ୟୁରିଟି ପରିମାଣ 1,00,000 ଅଧିକ ହେବ। ସମୟ ସହିତ ତାଳ ଦେଇ ଏବଂ ଉଚ୍ଚଶିକ୍ଷା ଲାଗି ଖର୍ଚ୍ଚ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଭଳି ଏକ ପ୍ରଭାବଶାଳୀ ତଥା ଭବିଷ୍ୟତ ଉପଯୋଗୀ ଯୋଜନା ବାଳିକାମାନଙ୍କ ଲାଗି ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି। ବର୍ତ୍ତମାନର ଲାଡ୍ଲି ଯୋଜନାକୁ ସମ୍ପ୍ରସାରିତ ତଥା ପୁନର୍ଗଠନ କରାଯାଇ ଦିଲ୍ଲୀ ଲକ୍ଷ୍ୟପତି ବିଟିଆ ଯୋଜନାରେ ନାମିତ କରାଯାଇଛି। ଭାରତ ଗସ୍ତରେ ଥିବା କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାନି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀ କାନ୍ନିଙ୍କୁ ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ସ୍ୱାଗତ କରିଥିଲେ ଓ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ କାନ୍ନିଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦଙ୍କୁ ସ୍ୱାଗତ କରିଥିଲେ। ଆଜି ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନର ଗୁରୁତ୍ୱ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 2331-4444 2331-0481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କୁଚ୍ବିହାର ଜିଲ୍ଲାରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ନୀତି ପାଇଁ ତୃଣମୂଳ କଂଗ୍ରେସ ସରକାରଙ୍କୁ ଦାୟୀ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ସେ କହିଛନ୍ତି ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ରାଜ୍ୟ ସରକାର ସେମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ଏକ ସୁପର 8 ମୁକାବିଲାରେ ଭାରତ 5 ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 195 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତ 19 ଓଭର 2 ବଲ୍ରେ 5 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିଥିଲା। ସଞ୍ଜୁ ସାମସନ୍ଙ୍କ ଅପରାଜିତ 50 ବଲ୍ରେ 97 ରନ୍ ସ୍କୋର କରି ସେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତା ଗୁରୁବାର ଦିନ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଚଳିତ ମାସ 8-14 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଏଚ୍ ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଗତକାଲି ଭାରତୀୟ ମହିଳା ହକି ଦଳ ହାଇଦ୍ରାବାଦରେ ପହଞ୍ଚିଛି। ବେଙ୍ଗାଲୁରୁରେ ଦଳ 1 ଧରି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲା। ପୁଲ୍ ବିରେ ଭାରତ ସମେତ ସ୍କଟଲ୍ୟାଣ୍ଡ, ଉରୁଗୁଏ ଏବଂ ୱେଲ୍ସ ରହିଛନ୍ତି। ଆସନ୍ତା 8 ଭାରତ ଉରୁଗୁଏ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ପରେ 9 ସ୍କଟଲ୍ୟାଣ୍ଡ ଏବଂ 11 ୱେଲ୍ସ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ। ପଶ୍ଚିମ ଏସିଆ ପରିସ୍ଥିତି ଦୃଷ୍ଟିରୁ ବିଦେଶୀ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପରାମର୍ଶ ଜାରି କଲା ବୈଦେଶିକ ମନ୍ତ୍ରଣାଳୟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପଶ୍ଚିମ ଏସିଆ ଅଞ୍ଚଳରେ ଆଜି ହେବାକୁ ଥିବା 10ମ ଓ 12ଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍କୁ 5 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।